ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସପ୍ତଦଶ ବିଧାନସଭାର ପଞ୍ଚମ ଦିନରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ। ଜଙ୍ଗଲ ଓ ପରିବେଶ, ପାନୀୟ ଜଳ, ଗୃହ, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା। 2027 ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯିବ, କହିଲେ ବିଭାଗୀୟ ମନ୍ତ୍ରୀ। ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ସବୁଜ ଭବିଷ୍ୟତ ପାଇଁ ସ୍ଥାୟୀ ଜୀବନଯାପନର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ। ସପ୍ତଦଶ ବିଧାନସଭାର ପଞ୍ଚମ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ରହିଥିଲା। ପ୍ରଶ୍ନକାଳରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ଶୂନ୍ୟକାଳରେ ବିରୋଧୀ ଦଳଗୁଡ଼ିକୁ ସମୟ ଦିଆଯାଉନଥିବା ଅଭିଯୋଗ କରି ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ରାଜ୍ୟରେ ଅନ୍ୱେଷା ଯୋଜନା ବନ୍ଦ କରିବା ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ଆଗତ ଏକ ମୁଲତବୀ ପ୍ରସ୍ତାବ ଉପରେ ହୋଇଥିବା ବିତର୍କରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଯୋଜନା ଜାରି ରଖିବାକୁ ବିଭାଗୀୟ ସ୍ତରରେ ବିଚାର କରାଯାଉଥିବା ବିଭାଗୀୟ ମନ୍ତ୍ରୀ କହିଥିଲେ। ଚଳିତ ବର୍ଷ ପାଇଁ ଏହି ଯୋଜନାରେ ସରକାର ଏଯାବତ୍ 105 କୋଟି 16 ଲକ୍ଷ ଟଙ୍କା ବିଭିନ୍ନ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି। ମନ୍ତ୍ରୀଙ୍କ ଉତ୍ତର ପରେ ଉପବାଚସ୍ପତି ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ଆଗାମୀ 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଗୃହରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ନାୟକ କହିଛନ୍ତି, ରାଜ୍ୟରେ ଏଯାବତ୍ 25 ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ 66 ପ୍ରକଳ୍ପର 90% କାର୍ଯ୍ୟ ଶେଷ ହୋଇଛି। 2024 ମସିହା ଜୁନ୍ ମାସ ସୁଦ୍ଧା 3 ମେଗା ପାଇପ୍ ଜଳ ଯୋଜନା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା। ନୂଆ ସରକାରର 17 ମାସ ମଧ୍ୟରେ 22 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। 2702 ସୌର ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ। ରାଜ୍ୟର 32 ନିଗମରେ 10,264 ପଦବୀ ଖାଲି ପଡ଼ିଛି ବୋଲି ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଗୃହରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାପାତ୍ର କହିଛନ୍ତି, କୃଷି ଶିଳ୍ପ ନିଗମରେ 288, ବିହନ ନିଗମରେ 103, ଖଣି ନିଗମରେ 1,163, ନିର୍ମାଣ ନିଗମରେ 483, ଜଳବିଦ୍ୟୁତ୍ ନିଗମରେ 1,112, ଶକ୍ତି ସଞ୍ଚରଣ ନିଗମରେ 3,261, କ୍ଷୁଦ୍ରଶିଳ୍ପ ନିଗମରେ 205, ଉଠା ଜଳସେଚନ ନିଗମରେ 1,150, ସଡ଼କ ପରିବହନ ନିଗମରେ 361, ୱାଟକୋରେ 65 ଓ ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମରେ 117 ପଦବୀ ଖାଲି ପଡ଼ିଛି ବୋଲି ସେ ସୂଚନା ଦେଇଥିଲେ। କଟକ ସହରରେ ଥିବା ସମସ୍ତ ବିପଦସଂକୁଳ କୋଠା ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ପ୍ରକାଶ କରିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କଟକ ମହାନଗର ନିଗମ ମଧ୍ୟରେ ବିପଦସଂକୁଳ କୋଠାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଗଠିତ କମିଟି ବିଭିନ୍ନ ୱାର୍ଡରେ ସର୍ଭେ କରୁଛନ୍ତି। ସର୍ଭେ ରିପୋର୍ଟ ମିଳିବା ପରେ ଚିହ୍ନଟ କୋଠାଗୁଡ଼ିକୁ ନିୟମାନୁଯାୟୀ ଭାଙ୍ଗିବା ଲାଗି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ବଜ୍ରପାତରୁ ଜୀବନ ରକ୍ଷା ପାଇଁ ରାଜ୍ୟରେ ଗତ 2 ବର୍ଷରେ 37 ଲକ୍ଷ ତାଳ ଚାରା ରୋପଣ କରାଯାଇଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ଗୃହରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଖୁଣ୍ଟିଆ କହିଛନ୍ତି, ବଜ୍ରପାତ ରୋକିବାରେ ତାଳଗଛ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ଗତ 2024-25 ଆର୍ଥିକ ବର୍ଷରେ 7.59 କୋଟି ଅର୍ଥରାଶି ଏଥିଲାଗି ମଞ୍ଜୁର କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏନେଇ 5.94 କୋଟି ଅର୍ଥରାଶି ମଞ୍ଜୁର କରାଯାଇଥିବା ସେ ଗୃହକୁ ସୂଚନା ଦେଇଛନ୍ତି। ରାଜ୍ୟରେ ବନ୍ୟପ୍ରାଣୀ ଓ ମଣିଷ ଲଢ଼େଇରେ ଗତ 10 ବର୍ଷରେ 1,396 ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି। ସେହି ସମୟ ମଧ୍ୟରେ 5,609 ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟିଛି। ସରକାର 6,174 ଲକ୍ଷରୁ ଅଧିକ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିଥିବା ଜଣାପଡ଼ିଛି। ବିଭାଗ ପକ୍ଷରୁ ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣଭୂମିର ବିକାଶ ଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। ରାଜ୍ୟର 5,008 ରାଜସ୍ୱ ଓ ପଡ଼ା ଗ୍ରାମକୁ ଖୁବ୍ ଶୀଘ୍ର ସବୁଦିନିଆ ରାସ୍ତା ନିର୍ମାଣ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଗୃହରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ଗ୍ରାମସଭା ଓ ପଞ୍ଚାୟତ ସମିତି ଅଧିକାରୀଙ୍କ ଦ୍ୱାରା ସର୍ବେକ୍ଷଣ କରାଯାଇ ଏହି ସମସ୍ତ ରାଜସ୍ୱ ପଡ଼ା ଗ୍ରାମଗୁଡ଼ିକୁ ଚିହ୍ନଟ କରାଯାଉଛି। ବିକଶିତ ଗାଁ, ବିକଶିତ ଓଡ଼ିଶା, ମନରେଗା ଓ ସିଏଫ୍ସି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ 2,643 କିଲୋମିଟର ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କାର୍ଯ୍ୟବଳ ଟାସ୍କଫୋର୍ସ ଗଠନ କରାଯାଇଛି। ଟାସ୍କଫୋର୍ସର ବିଭିନ୍ନ ବିଭାଗ ସହ 3 ବୈଠକ କରାଯାଇ ଶ୍ରମିକଙ୍କୁ ନିଜ ଗ୍ରାମରେ କିପରି ବିକଳ୍ପ ଜୀବିକା ଯୋଗାଇ ଦେଇହେବ ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟର 51ଟି ବନଖଣ୍ଡ ଅଧୀନରେ 51ଟି ଇକୋ ଟୁରିଜିମ୍ ପ୍ରକଳ୍ପ ସ୍ଥାପନ କରାଯାଉଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଖୁଣ୍ଟିଆ କହିଛନ୍ତି, ସରକାର ପର୍ଯ୍ୟଟନର ବିକାଶ ପାଇଁ ଗତବର୍ଷ 80 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଚଳିତ ଅତିରିକ୍ତ ବଜେଟ୍ରେ ମଧ୍ୟ 80 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାଛଡ଼ା ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଉନ୍ନତମାନର ୱାଚ୍ ଟାୱାର ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ବୈଷୟିକ ଟିମ୍ ଟୁରିଜିମ୍ ପ୍ରକଳ୍ପ ସ୍ଥାପନ ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକର ସର୍ଭେ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଗୃହରେ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ଆଜିଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମିଲ୍ ମାଲିକ ସଂଘ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ମିଲର ସଂଘ ସହ ବୁଝାମଣାପତ୍ର ସ୍ୱାକ୍ଷର ପରେ ଧାନ କିଣା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ ଏବଂ 30ଟି ଜିଲ୍ଲାର ମିଲ୍ ମାଲିକ ସଂଘର କର୍ମକର୍ତ୍ତାମାନେ ବୈଠକରେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ବିପଣନ ଋତୁ ପାଇଁ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କେନ୍ଦ୍ର ଆରମ୍ଭ କରାଯାଇଛି। ଏହା 8:00 AM ରାତି 8:00 PM ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଜିଲ୍ଲାର ସମସ୍ତ ଧାନ କ୍ରୟ କେନ୍ଦ୍ରରେ ଉପୁଜୁଥିବା ବିଭିନ୍ନ ଅସୁବିଧାର ତଦାରଖ କରାଯିବ ବୋଲି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କହିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ ପ୍ରତ୍ନତତ୍ତ୍ୱ ଇତିହାସ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଡକ୍ଟର ରାଇମୋହନ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କର୍ମଶାଳାରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ବିଶିଷ୍ଟ ଗବେଷକ ଡକ୍ଟର ପ୍ରଭାତ କୁମାର ମହାନ୍ତି ଓ ଭଗବତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଜିଲ୍ଲାର ଚୂଡ଼ାମଣି, ଚାନ୍ଦବାଲି ଓ ଧାମରା ବନ୍ଦର ନୌବାଣିଜ୍ୟ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି। ଏହି ଅବସରରେ ପ୍ରତ୍ନତତ୍ତ୍ୱ ସମ୍ବଳିତ ଏକ ପୁସ୍ତକ ଲୋକାର୍ପିତ ହୋଇଛି। ଗଞ୍ଜାମ ଜିଲ୍ଲା ରମ୍ଭାସ୍ଥିତ ଗୌରାଙ୍ଗପାଟଣା ଗ୍ରାମରେ ଚିଲିକା କୂଳର ଉନ୍ନତି ପାଇଁ ସରକାର 1,07,00,000 ଟଙ୍କା ମଞ୍ଜୁର କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଆଜି ଏହାର ସମୀକ୍ଷା କରି କହିଛନ୍ତି, ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ସ୍ଥାନୀୟ ଲୋକେ ଆତ୍ମନିର୍ଭରଶୀଳ ହେବା ସହ ରୋଜଗାରର ବାଟ ଫିଟିବ। ସେହିଭଳି ବ୍ଲକର ପ୍ରସିଦ୍ଧ ଅଳେଶ୍ୱର ଶୈବପୀଠର ବିକାଶ ଲାଗି 94,00,000 ଟଙ୍କାର ବ୍ୟୟବରାଦ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏକ ସବୁଜ ଭବିଷ୍ୟତ ପାଇଁ ସ୍ଥାୟୀ ଜୀବନଯାପନର ବାର୍ତ୍ତା ନେଇ ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ସହିତ ପ୍ରଦୂଷଣଜନିତ କ୍ଷତିକାରକ ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ସାମୂହିକ ପ୍ରୟାସ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଆଜିର ଦିନରେ 1984 ମଧ୍ୟପ୍ରଦେଶର ଭୋପାଳଠାରେ ୟୁନିୟନ୍ କାର୍ବାଇଡ୍ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ବଞ୍ଚିଥିବା ଲୋକଙ୍କର ସ୍ୱାସ୍ଥ୍ୟ ପାଇଁ ଦୀର୍ଘକାଳୀନ ପ୍ରଭାବ ପଡ଼ିଥିଲା। ଦୁର୍ଘଟଣାରେ ମୃତାହତ ଲୋକଙ୍କୁ ସମ୍ମାନିତ କରିବା ଏବଂ ବିପର୍ଯ୍ୟୟ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବଲାଙ୍ଗୀର ଜିଲ୍ଲାରେ ଏହି ଦିବସ ଆଜି ପାଳିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗଦେଇ ପ୍ରଦୂଷଣମୁକ୍ତ ଭାରତ ଗଠନ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସବୁଜ ଭବିଷ୍ୟତ ପାଇଁ ସ୍ଥାୟୀ ଜୀବନଯାପନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅବସରରେ ଆଜି ପୁରୀର ବିଭିନ୍ନ ମଠଗୁଡ଼ିକରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଉଛି। ଭଗବାନ କୃଷ୍ଣଙ୍କ ପାଇଁ ଆଜିର ଦିନଟି ସମର୍ପିତ। ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଅନୁଗାମୀମାନଙ୍କର ଏହା ଏକ ପ୍ରମୁଖ ପର୍ବ। ମାତା ଯଶୋଦା ଦ୍ୱାଦଶୀ ତିଥିରେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିବା ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ଏହି ପରମ୍ପରା ପାଳନ କରାଯାଉଛି। ଚଳିତ ବର୍ଷ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ 875 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱର ପୋଖରୀପୁଟସ୍ଥିତ ମିଶନ ଶକ୍ତି ଭବନଠାରେ ଆଜି ମିଶନ ଶକ୍ତି ବିଭାଗ ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ଆନୁକୂଲ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସପ୍ତଦଶ ବିଧାନସଭାର ପଞ୍ଚମ ଦିନରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ। ଜଙ୍ଗଲ ଓ ପରିବେଶ, ପାନୀୟ ଜଳ, ଗୃହ, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା। 2027 ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯିବ, କହିଲେ ବିଭାଗୀୟ ମନ୍ତ୍ରୀ। ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ସବୁଜ ଭବିଷ୍ୟତ ପାଇଁ ସ୍ଥାୟୀ ଜୀବନଯାପନର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।